ଆସି ନିଜର ଲାଗିଲୁ ଭୁଲ ମୋର କୋଉଠି ଏତେ ସୁନ୍ଦରୀ କାହିଁ ହେଲୁ ତତେ ଯିଏ ଗଢ଼ିଛିଲ ଏତେ ରଙ୍ଗ ରୂପ ଦେଇ ଧନ୍ୟ ସେ କାରିଗର ଟିକେ କମି ରଖି ନାହିଁ ତୋ ପରି ସମୟିନୀ କୋଉଠି ଦେଖିନି ତୁ ଆସିଲେ ଜୀବନ ହବରେ ରଙ୍ଗୀନ ହଁ ରଙ୍ଗୀନ ରଙ୍ଗୀନ ତୁ ଆସିଲେ ଜୀବନ ହବରେ ରଙ୍ଗୀନ 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 ନଜରକୁ ମୋର ଆସୁଛୁ ଚାଲି ବିନା ବସନ୍ତରେ ଆସି ଯାଏ ରେ ହୋଲି ଓ ନାଚି ନାଚି ସାଥେ ଯେବେ ଭିଜୁ ହୋ ତୁ ବର୍ଷାରେ ଭିଜି ଯାଏ ହଜି ଯାଏ ତୋ ମହକରେ ଗଜରା ମାଳ ଧନ ସେ କାରିଗର ଟିକେ କମି ରଖି ନାହିଁ ତୋ ପରି ସମୟିନୀ କୋଉଠି ଦେଖିନି ତୁ ଆସିଲେ ଜୀବନ ହବରେ ରଙ୍ଗୀନ ହଁ ରଙ୍ଗୀନ ରଙ୍ଗୀନ ତୁ ଆସିଲେ ଜୀବନ ହବରେ ରଙ୍ଗୀନ 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 ଆକାଶକୁ ମୋର ଛୁଇଁବ ଏ ପାଦ ଖେଳେ ଫଗୁଣଟା ମନେ ଲଗେଇ ବାଦ ହୋ ଜାଣିନାହିଁ ଏ ଦୁନିଆଟା ମିଠା କି ଛଳନା ପ୍ରେମରେ ବଞ୍ଚିଛି ଲୋ ତୋ ପ୍ରେମେ ଦିବାନା ମନ ମୋର ନେଲୁ କିଣି ଭଣ୍ଡେଇକି ଯିବୁ ନାହିଁ ଧନ୍ୟ ସେଇ କାରିଗର ଟିକେ କମି ରଖି ନାହିଁ ତୋ ପରି ସମୟିନୀ କୋଉଠି ଦେଖିନି ତୁ ଆସିଲେ ଜୀବନ ହବରେ ରଙ୍ଗୀନ ହଁ ରଙ୍ଗୀନ ରଙ୍ଗୀନ ତୁ ଆସିଲେ ଜୀବନ ହବରେ ରଙ୍ଗୀନ 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 ତୁ ଆସିଲେ ଜୀବନ ହବରେ ରଙ୍ଗୀନ ହଁ ରଙ୍ଗୀନ ରଙ୍ଗୀନ ତୁ ଆସିଲେ ଜୀବନ ହବରେ ରଙ୍ଗୀନ ହଁ ରଙ୍ଗୀନ ରଙ୍ଗୀନ
ନମସ୍କାର ଦର୍ଶକ ବନ୍ଧୁ ଟୁଡେ ୱି ହାଭ୍ ରେକର୍ଡେଡ୍ ଏ ୱଣ୍ଡରଫୁଲ୍ ସଙ୍ଗ୍ ଫର୍ ଦି ଡେଭଲପ୍ ଟୁ ଥ୍ୟାଙ୍କ୍ କ୍ରଞ୍ଚି ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଯାହାଙ୍କ ପାଇଁ ଗୀତ ପସିବଲ୍ ହେଇପାରିଛି ୱଣ୍ଡରଫୁଲ୍ ପ୍ରଡ୍ୟୁସର୍ ଆଉ ଲିରିସିଷ୍ଟ ଶରତ କୁମାର ଦାସ ସାର୍ ବହୁତ ସୁନ୍ଦର ଲେଖା ଆଣ୍ଡ ମ୍ୟୁଜିକ୍ ବାଏ ନିହାର ରଞ୍ଜନ ଭାଇ ଅତି ସୁନ୍ଦର ଲେଖା ଅତି ସୁନ୍ଦର କମ୍ପୋଜିସନ୍ ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ହି ଭଲ ଲାଗିବ ଦୟାକରି ଲାଇକ୍ ଶେୟାର ସବସ୍କ୍ରାଇବ୍ କରିକି ତୁମକୁ ଡେଫିନେଟ୍ଲି